ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ସମ୍ବିଧାନ ଏକ ସକ୍ରିୟ ଏବଂ ପ୍ରଗତିଶୀଳ ଦସ୍ତାବିଜ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶରେ ଆଜି ସମ୍ବିଧାନ ଗ୍ରହଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସମ୍ବିଧାନ ଦିବସ। ବିଶ୍ୱର ସର୍ବବୃହତ୍ ଏବଂ ସକ୍ରିୟ ଗଣତନ୍ତ୍ର ପାଇଁ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କହିଛନ୍ତି ଉପରାଷ୍ଟ୍ରପତି। ଭାରତୀୟ ସମ୍ବିଧାନ ହେଉଛି ଭାରତୀୟଙ୍କ ବର୍ଷ ବର୍ଷର ତପସ୍ୟା, ତ୍ୟାଗ, ବିଜ୍ଞତା ଓ ଶକ୍ତିର ଫଳ, କହିଲେ ବାଚସ୍ପତି ଓମ୍ ବିର୍ଲା। 26/11 ଆକ୍ରମଣର ଆଜି 16ବାର୍ଷିକୀ ଅବସରରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଧେ। ସାରା ଦେଶରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଉଛି। ଭାରତୀୟ ସମ୍ବିଧାନ ଗ୍ରହଣର 75 ବର୍ଷ ଉପଲକ୍ଷେ ଆଜିଠାରୁ 1 ବର୍ଷ ବ୍ୟାପୀ ଉତ୍ସବ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। 2025 ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଏହି ଉତ୍ସବ ଚାଲିବ। 1949 ନଭେମ୍ବର 26 ତାରିଖରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ଏହା 1950 ଜାନୁଆରୀ 26ରେ କାର୍ଯ୍ୟକାରୀ ହୋଇଥିଲା। 2015 ପ୍ରଥମ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏନ୍ଡିଏ ସରକାର ସମ୍ବିଧାନ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ସମ୍ବିଧାନ ସଭାକୁ 2 ବର୍ଷ 11 ମାସ 17 ଦିନ ସମୟ ଲାଗିଥିଲା। 1949 ନଭେମ୍ବର 26 ତାରିଖରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରିଥିଲା, ଯାହାକୁ 1950 ଜାନୁଆରୀ 26 ତାରିଖରେ କାର୍ଯ୍ୟକାରୀ କରାଯାଇଥିଲା। ଆମ ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରିଛି। ଏହାର ନାଗରିକମାନଙ୍କୁ ନ୍ୟାୟ, ସମାନତା ଏବଂ ସ୍ୱାଧୀନତାର ପ୍ରତିଶ୍ରୁତି ଦେବା ସହ ଭାଇଚାରାକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରୁଛି। ଏହା ବିଶ୍ୱର କୌଣସି ସାର୍ବଭୌମ ଦେଶର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ। ଭାରତର ସମ୍ବିଧାନ ଏକ ସକ୍ରିୟ ଏବଂ ପ୍ରଗତିଶୀଳ ଦସ୍ତାବିଜ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସମ୍ବିଧାନ ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମ୍ବିଧାନ ଜରିଆରେ ଦେଶ ସାମାଜିକ ନ୍ୟାୟ ଏବଂ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ସେ କହିଛନ୍ତି, ସମାଜର ସବୁ ବର୍ଗ, ବିଶେଷ କରି ଦୁର୍ବଳ ବର୍ଗଙ୍କ କଲ୍ୟାଣ ପାଇଁ ସରକାର ବିଗତ ବର୍ଷଗୁଡ଼ିକରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗରିବ ଲୋକମାନେ ନିଜସ୍ୱ ଘର ପାଉଛନ୍ତି ଏବଂ ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ସମ୍ପର୍କିତ ନାରୀଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିଛି। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧଙ୍ଖଡ଼ କହିଛନ୍ତି, ଆଜିର ଦିନ ଏକ ଐତିହାସିକ ମାଇଲଖୁଣ୍ଟ, କାରଣ ଦେଶ ଏହାର ସମ୍ବିଧାନ ଗ୍ରହଣ କରିବାର 75 ବର୍ଷ ପୂର୍ତ୍ତି ପାଳନ କରୁଛି। ବିଶ୍ୱର ସର୍ବବୃହତ୍ ଏବଂ ସକ୍ରିୟ ଗଣତନ୍ତ୍ର ପାଇଁ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସୁଦୃଢ଼ ଭିତ୍ତିଭୂମି ଓ ବ୍ୟାପକ ଡିଜିଟାଲ ବ୍ୟବସ୍ଥା ଆନ୍ତର୍ଜାତିକ କ୍ଷେତ୍ରରେ ସ୍ୱୀକୃତି ପ୍ରଦାନ କରିଛି। ଏହି ସଫଳତା ପ୍ରମାଣ କରୁଛି ଯେ ଆମ ସମ୍ବିଧାନ ଭାରତୀୟ ଗଣତନ୍ତ୍ରକୁ ପ୍ରଭାବଶାଳୀ କରିଛି। ସମ୍ବିଧାନର ମୂଳ ମୂଲ୍ୟବୋଧ ଉପରେ ପ୍ରତିଫଳନ କରିବା ଏବଂ ଏହାର ପ୍ରତିବଦ୍ଧତାକୁ ଦୋହରାଇବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଭାରତୀୟ ସମ୍ବିଧାନ ହେଉଛି ଭାରତୀୟଙ୍କ ବର୍ଷ ବର୍ଷର ତପସ୍ୟା, ତ୍ୟାଗ, ବିଜ୍ଞତା ଓ ଶକ୍ତିର ଫଳ। ଦେଶର ଭୌଗୋଳିକ ଓ ସାମାଜିକ ବିବିଧତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ 3 ବର୍ଷର କଠିନ ପରିଶ୍ରମ ପରେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା। ଆଜି ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ପାଇଁ ସମ୍ବିଧାନ ଏକ ପ୍ରେରଣାପୂର୍ଣ୍ଣ ଶକ୍ତି ପ୍ରମାଣିତ ହୋଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଏକ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ସେ ମେକିଂ ଅଫ୍ ଦ କନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଏ ଗ୍ଲିମ୍ସ ଏବଂ ମେକିଂ ଅଫ୍ ଦ କନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଆଣ୍ଡ ଇଟ୍ସ ଗ୍ଲୋରିୟସ୍ ଜର୍ନି ଶୀର୍ଷକ 2ଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି। ସମାରୋହରେ ସଂସ୍କୃତ ଏବଂ ମୈଥିଲୀ ଭାଷାରେ ସମ୍ବିଧାନ ପ୍ରକାଶିତ ହେବା ସହ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ରତା ପ୍ରତି ସମର୍ପିତ ଏକ ପୁସ୍ତିକା ଉନ୍ମୋଚିତ ହୋଇଛି। ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀଗଣ, ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଭାରତୀୟ ସମ୍ବିଧାନର 75ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆମ ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସମ୍ବିଧାନ ହେଉଛି ଏକ ଦେଶର ହଜାର ହଜାର ବର୍ଷର ମହାନ ପରମ୍ପରାର ଆଧୁନିକ ଅଭିବ୍ୟକ୍ତି। ସେ କହିଛନ୍ତି, ଆଜି ଦେଶ ଏହାର ସମ୍ପୂର୍ଣ୍ଣ ସାମର୍ଥ୍ୟ ସହିତ ଅଗ୍ରସର ହେଉଛି ଓ ଏହାର ବିବିଧତାକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ। 75ତମ ସମ୍ବିଧାନ ଦିବସ ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା କହିଛନ୍ତି, ଭାରତ ଏକ ସକ୍ରିୟ ଗଣତନ୍ତ୍ର ଏବଂ ଭୂ ରାଜନୈତିକ ନେତା ଭାବରେ ଉଭା ହୋଇଛି ଓ ଏହାର ପରିବର୍ତ୍ତନରେ ଦେଶର ସମ୍ବିଧାନ ସାହାଯ୍ୟ କରିଛି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଭାରତୀୟ ଗଣତନ୍ତ୍ରରେ ସମ୍ବିଧାନର ଭୂମିକା ଉପରେ ଆଲୋଚନା କରିଥିଲେ। 2008 ନଭେମ୍ବର 26 ତାରିଖରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶବାସୀଙ୍କୁ ସୁରକ୍ଷା ଦେବା ସମୟରେ ଚରମ ବଳିଦାନ ଦେଇଥିବା ବୀର ସୁରକ୍ଷାକର୍ମୀଙ୍କୁ ଦେଶ ସମ୍ମାନ ପ୍ରଦର୍ଶନ କରୁଛି। ସେହି ବୀର ଯବାନମାନଙ୍କ ପରିବାର ପ୍ରତି ସହୃଦୟତା ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, ଏହି ଦିନଟି ପୁଣି ଥରେ ଯେକୌଣସି ପ୍ରକାରର ଆତଙ୍କବାଦକୁ ପରାସ୍ତ କରିବା ଲାଗି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରୁଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର 16 ବାର୍ଷିକୀ ଅବସରରେ ଆଜି ମୁମ୍ବାଇରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଓ ଅଜିତ ପାୱାର ବୀର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 2008 ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଚରମ ବଳିଦାନ ଦେଇଥିବା ପୋଲିସ ଅଧିକାରୀ ଓ ଯବାନଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ମୁମ୍ବାଇ ପୋଲିସ କମିଶନରେଟ୍ ପକ୍ଷରୁ ପୋଲିସ ଶହୀଦ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ଏକ ପ୍ଲାଟୁନ୍ ପୋଲିସ ସଲାମି ଶସ୍ତ୍ର ପ୍ରଦାନ କରିଥିଲେ। ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶହୀଦ ପୋଲିସ ପରିବାରବର୍ଗଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, 2008 ନଭେମ୍ବର 26 ତାରିଖରେ ମୁମ୍ବାଇରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଚାରିଦିନ ମଧ୍ୟରେ ଲସ୍କରେ ତୋଏବାର 10 ଜଣ ଆତଙ୍କବାଦୀ ସହରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଏଥିରେ 166 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 300ରୁ ଅଧିକ ଲୋକ ଆହତ ହୋଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଧେ ଇସ୍ତଫା ପ୍ରଦାନ କରିଛନ୍ତି। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଶ୍ରୀ ସିନ୍ଧେଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଆଜି ଚଳିତ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ 2 ଉପମୁଖ୍ୟମନ୍ତ୍ରୀ ମଧ୍ୟ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ସୂଚନା ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 288 ଆସନ ମଧ୍ୟରୁ 230ଟିରେ ବିଜୟ ଲାଭ କରି ସରକାର ଗଠନ ନିମନ୍ତେ ପ୍ରମୁଖ ଦାବିଦାର ସାବ୍ୟସ୍ତ ହୋଇଛି। ଏସ୍ଆର୍ ଗ୍ରୁପ୍ର ସହପ୍ରତିଷ୍ଠାତା ଶଶିକାନ୍ତ ରୁୟାଙ୍କର 81 ବର୍ଷ ବୟସରେ ପରଲୋକ ଘଟିଛି। ଏସ୍ଆର୍ ଗ୍ରୁପ୍ର ଅଧ୍ୟକ୍ଷ ଶିଳ୍ପପତି ଶଶିକାନ୍ତ ରୁୟା ଭାରତର କର୍ପୋରେଟ୍ କ୍ଷେତ୍ରକୁ ପୁନଃ ସଂଗଠିତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଜଣେ ପରୋପକାରୀ ମଣିଷ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପପତି ଶଶିକାନ୍ତ ରୁୟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶଶିକାନ୍ତ ରୁୟା ଶିଳ୍ପ ଜଗତର ଜଣେ ବିରାଟ ବ୍ୟକ୍ତିତ୍ୱ ଥିଲେ। ଦେଶକୁ କିପରି ଉନ୍ନତି ପଥରେ ଅଗ୍ରସର କରାଯିବ, ଶ୍ରୀ ରୁୟା ସର୍ବଦା ସେହି ବିଷୟରେ ଆଲୋଚନା କରୁଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ନିର୍ବାଚନରେ ହସ୍ତକ୍ଷେପ ଏବଂ ଗୋପନୀୟ ଦସ୍ତାବିଜ ମାମଲାକୁ ସେଠାକାର ଏକ କୋର୍ଟ ଖାରଜ କରିଛନ୍ତି। ଆମେରିକାର ସ୍ୱତନ୍ତ୍ର କାଉନ୍ସେଲ୍ ଜ୍ୟାକ୍ ସ୍ମିଥ୍ ଅଭିଯୋଗ ପ୍ରତ୍ୟାହାର ନିମନ୍ତେ ଅନୁରୋଧ କରିବା ପରେ ଫେଡେରାଲ୍ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ସମ୍ବିଧାନ ଏକ ସକ୍ରିୟ ଏବଂ ପ୍ରଗତିଶୀଳ ଦସ୍ତାବିଜ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶରେ ଆଜି ସମ୍ବିଧାନ ଗ୍ରହଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସମ୍ବିଧାନ ଦିବସ। ବିଶ୍ୱର ସର୍ବବୃହତ ଏବଂ ସକ୍ରିୟ ଗଣତନ୍ତ୍ର ପାଇଁ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କହିଛନ୍ତି ଉପରାଷ୍ଟ୍ରପତି। ଭାରତୀୟ ସମ୍ବିଧାନ ହେଉଛି ଭାରତୀୟଙ୍କ ବର୍ଷ ବର୍ଷର ତପସ୍ୟା, ତ୍ୟାଗ, ବିଜ୍ଞତା ଓ ଶକ୍ତିର ଫଳ, କହିଲେ ବାଚସ୍ପତି ଓମ୍ ବିର୍ଲା। 26/11 ଆକ୍ରମଣର ଆଜି 16 ବାର୍ଷିକୀ ଅବସରରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଧେ। ସମ୍ବାଦ ଶେଷ ହେଲା।